भगवते वासुदेवाय श्रीमद्भागवतम तृतीय स्कंध द्वादश अध्याय श्लोक 12 मन्योर मन्योर मनोर मनोर महिनसो महिनसो महाचिवा महाचिवा रीतध्वजा उग्ररेता भवः कालो वामदेवो द्रुतव्रतः मन्योर्मनोर्महिनसो महाचीवरितध्वजः उग्ररेता भव कालो वामदेवो धृतव्रतः मनोर्मनोर्महिनसो उग्ररेता भव कालो वामदेवो महाजीवारुतध्वजः उग्ररेता भव कालो वामदेवो धृतव्रतः मन्योर्मनोर्महिनसो महाजीवारुतध्वजः उग्ररेता भव कालो देवो धृतव्रतः सब धन्यवाद हरे कृष्ण पाठ करिब शोक पाठ करिब ना दुसुनी मन्योर मनोर महिनसो महान जीवर तत्वजा भव कालो वामदेवो धृतव्रतः शब्दानुवाद मनो मनु मनोर ओ इतने ये दिया है नहीं कहाँ से सुन दिया है नहीं सब तो भगवान का नाम से कहीं सा ये सब तो गोटे गोटे तार किसी अर्थ ना सब गोटे तेणु श्री ब्रह्माजी कहले हे वत्स तुमर मनु मनु महिनस महान शिव ऋतध्वज उग्ररेता भव काल कामदेव और ध्रुतव्रत ये एकादशीटी नाम अटे ये सब कौन सी भागर्थ ना श्लोक 13 कहुई धीर द्रुति रसलोमा च न्यूत सर्पीर इलिम्बिका इरावती सुधा दीक्षा रुद्राण्यो रुद्रते स्त्रीह अर्थात हे रुद्र तुम्हारे 11 जन स्त्री अच्छा से रुद्राणी कहुए एवं से नाम निम्न मत अटे धी द्रुति रसला उमा न्यूत सर्पी इला अंबिका इरावती सुधा और दीक्षा एगारटी नाम एथेर कौनसी भावार्थ ना परवर्ती श्लोक 14 कहुची गुहाणी गृहाणी तानी नामानी स्थानानी च स जोषण ए भी सृज प्रजा भी प्रजा नाम सृजत्पति अनुवाद कहुची हे प्रिय पुत्र तुम्हें ये सब नाम एवं स्थान समूह ग्रहण कर तुम्हें प्रजापति अतएव शास्त्रिक ए समस्त नामादि युक्त हुई बहु प्रजा सृष्टि कर। भावार्थ कह जाऊँ जे रुद्रंकर पिता हिसाब से श्री ब्रह्माजी तांके पुत्र निमित्त रहिबा स्थान नाम और पत्नीगण ठीक करदे। जेपर पिता जो नामकरण करती पुत्र ता ग्रहण करे कि पिता जो संपत्ति प्रदान करती ता से ग्रहण करे ठीक से हीपरी पिता पुत्र निमित्त जो पत्नी स्थिर करती ता ग्रहण करवा पुत्र पक्ष स्वाभाविक। पृथ्वी में प्रजा बुद्धि कर साधारण पंथा। अन्य पक्ष कुमारगण से पिता अनुरोध रक्षा कले ना पिता जहाँ से देखते से ग्रहण कले ना। जय श्री राधा मदन जी। कारण प्रजा सृष्टि व पुत्र उत्पादन करवा धंधार बहु ऊर्धरे उन्नत स्थिति से जेपर उच्चतर उद्देश्य साधन निमित्त पुत्र पिता आज्ञा को अवज्ञा करपे ठीक से हीपर पिता उच्चतर उद्देश्य साधन निमित्त प्रजापति दिगरे पुत्र मानकर रक्षणाबेक्षण न करपा तेणु एठरे शिवजी विषय वर्णना कर। शिवजी जो जात ब्रह्मांकर पुत्र माने जो थे चारि कुमार प्रथम सृष्टि करते से प्रकृत भगवान ज्ञान शक्ति अवतार थे। तेणु जेहेतु से भगवान ज्ञान शक्ति प्रकृष्ट ज्ञान से जानते प्रकृत ज्ञान हूँ प्रज्ञा। प्रकृत ज्ञान कौन भगवद गीता द्वितीय अध्याय अर्जुन भगवान पचार प्रभु स्थित प्रज्ञ सका भाषा समाधि तस् केशव स्थित किम प्रभाषेत किम आसित प्रजेत किम। प्रकृत ज्ञानी व्यक्ति जो मैंने रही स्थित प्रज्ञ जो मैंने स्थित प्रज्ञ प्रकृष्ट ज्ञान जो मैंने प्राप्त होती से मैंने आउ गवेषणा करेंगे ना आउ कौन उन्नत ज्ञान अच्छी जानापी चेष्टा करेंगे ना। से जो ज्ञान प्राप्त होती अंतिम ज्ञान से प्राप्त होती तेनाली से स्थित प्रज्ञ से केमी जानवा ये प्रश्न उत्तर में भगवान 55-72 ये 18 श्लोक से स्थित प्रज्ञ व्यक्ति मान विषय वर्णना कर। तेणु ये स्थित प्रज्ञ व्यक्ति थिले चारि कुमार ये सनत सनातन सनातन सनत कुमार मुझी जो सनातन जे चारि कुमार भितर जो पुत्र जे सनातन जे ब्रह्माकर पुत्र से ये महाप्रभुकर लीला सनातन गोस्वामी उपर आड़ गोस्वामी मध्य जो सनातन गोस्वामी सी होती से चारि कुमार सनातन थे से सनातन सनातन शिक्षा महाप्रभु से सनातन गुरु उद्देश्य करी अनेक शिक्षा देसी चैतन्य चरितामृत सनातन शिक्षा। तेणु जदिओ से सनातन से सब ज्ञान प्राप्त होती कि तथापि से आसी चैतन्य महाप्रभु लीला गोटे जदिओ बहुत ज्ञानी विद्वान पंडित से थिले एते विद्वान थिले उत्तर माने कौन आम पश्चिम बंगर जे राजा थिले हुसैन शाह तांकर से भारत वर्ष रे आउ एते विद्वान पंडित पाईपारे ना तांकर प्रधानमंत्री करने तेणु से दाक्षिणात्य जाकर सनातन गोस्वामी से दाक्षिणात्य दक्षिण से जन्म होता दक्षिण देश में सेठ जाकर आने प्रधानमंत्री निजुक्त कले आने भाई रूप गोस्वामी को आने दुई जन को मंत्री पद से अभिषिक्त करते। तेणु ये जो सनातन से हूँ ज्ञान आधार ज्ञान सब ज्ञान प्राप्त होती प्रकृत ज्ञान कौन 13 अध्याय भगवान 5 श्लोक 20 विषय ज्ञान प्रदान कर 7-11 ये 5 श्लोक भगवान समस्त ज्ञान प्रदान कर दे अर्जुन को। अर्जुन जो पचारे प्रभु प्रकृत ज्ञान विषय मत कहतु प्रकृत पूरा ज्ञान मत कहीदु आ कि जानवाक बाकी रहा तेणु भगवान कहले अर्जुन यही शुण मुझे 5 श्लोक तुमको ज्ञान कहूँ एत ज्ञान मिट्टी प्रोक्तम अज्ञान जन्था ये सब ज्ञान आउ बाकी जहाँ सब रहा से सब अज्ञान। यही भाव में समस्त ज्ञान भगवद गीतार भगवान अर्जुन को प्रदान कर चारि कुमार से ज्ञान शक्तिर अवतार तेणु अज्ञान तक छाई पारा ना अज्ञान द्वारा से आवृत हो पारे ना। तेणु तक पिता जो कहले ए पुत्र का ए पुत्र मान मुझे तुमको सृष्टि कली तुम दायित्व पितृ ऋण ये सब ऋण रही ସମସ୍ତଙ୍କର ଛଅଟି ଋଣ ରହିଛି। ଦେବତାମାନଙ୍କ ପ୍ରତି ଋଣ ରହିଛି, ଋଷିମାନଙ୍କ ପ୍ରତି ଋଣ ରହିଛି, ପିତା ଦେବର୍ଷି ଭୂତ ଆପ୍ତ ନୁଣାଂ ପିତୃଣାମ ଦେବତାମାନଙ୍କର, ଋଷିମାନଙ୍କର, ମନୁଷ୍ୟମାନଙ୍କର, ପିତୃ ପିତାମାତାମାନଙ୍କର, ବନ୍ଧୁବାନ୍ଧବମାନଙ୍କର ଏବଂ ସମସ୍ତ ଦେବର୍ଷି ଭୂତ ସମସ୍ତ ଜୀବମାନଙ୍କର ଏହିଭଳି ଭାବରେ ଛଅଟି ଋଣ ସମସ୍ତଙ୍କର ରହିଛି। ତେଣୁ ଏ ପିତୃଋଣ କିଭଳି ଜଣେ ଶୋଧନ କରିପାରିବ ନା ସେ ମଧ୍ୟ ସନ୍ତାନ ସୃଷ୍ଟି କରି ସେ ପିତୃଋଣକୁ ଶୋଧନ କରିପାରିବ, ପିତୃଋଣରୁ ସେ ମୁକ୍ତ ହୋଇପାରିବ। ତେଣୁ ବ୍ରହ୍ମା କହିଲେ, ହେ ପୁତ୍ରକା, ଏ ପୁତ୍ରମାନେ, ମୁଁ ଯେମିତି ତୁମକୁ ସୃଷ୍ଟି କଲି, ବର୍ତ୍ତମାନ ସୃଷ୍ଟିର ବହୁତ ଆବଶ୍ୟକତା ରହିଛି। ବର୍ତ୍ତମାନ ସୃଷ୍ଟି ଆରମ୍ଭ ହେଉଛି, ଭଗବାନ ମୋତେ ସୃଷ୍ଟି ଯେଉଁ ସୃଷ୍ଟି କରିଛନ୍ତି ସେ ମୋତେ ଆଦେଶ ଦେଇଛନ୍ତି, ତୁମେ ସୃଷ୍ଟି କର, ମୁଁ ହେଉଛି ସୃଷ୍ଟିକର୍ତ୍ତା, ଭଗବାନ ହେଉଛନ୍ତି ପାଳନକର୍ତ୍ତା ଏବଂ ଶିବଜୀ ପରେ ଆସିବେ, ତୁମ ପରେ ଆସିବେ, ସେ ହେଉଛନ୍ତି ଧ୍ୱଂସକର୍ତ୍ତା। ଏହିଭଳି ଭାବରେ ଆମେ ଭୌତିକ ଜଗତକୁ ଚଳାଉଛୁ, ତେଣୁ ତୁମର ଦାୟିତ୍ୱ ବର୍ତ୍ତମାନ ରହିଛି, ତୁମେ ପ୍ରଜା ସୃଷ୍ଟି କର। କିନ୍ତୁ ଯେହେତୁ ଚାରି କୁମାର ସେମାନେ ଉର୍ଦ୍ଧ୍ୱରେତା ସନ୍ନ୍ୟାସୀ ଥିଲେ, ଉର୍ଦ୍ଧ୍ୱରେତା ବ୍ୟକ୍ତି ଥିଲେ, ଏଠି ମଧ୍ୟ ଆମକୁ କୁହାଯାଇଛି ଉର୍ଦ୍ଧ୍ୱରେତା ବୋଲି କୁହାଯାଉଛି, ଶିବଜୀଙ୍କୁ ମଧ୍ୟ ଉର୍ଦ୍ଧ୍ୱରେତା ବୋଲି କୁହାଯାଉଛି। ଯେଉଁ 11ଟି ନାମ ରହିଛି ସେ ନାମ ଭିତରେ ଗୋଟିଏ ନାମ ଅଛି ଉର୍ଦ୍ଧ୍ୱରେତା, ଠିକ୍ ନା? ଉଗ୍ରରେତା, ହଁ ଉଗ୍ରରେତା, ଉଗ୍ରରେତା ଯା ହଉ। ତେଣୁ ପୁତ୍ରମାନେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର। କିନ୍ତୁ ଚାରି କୁମାର ଯେହେତୁ ସେ ଜ୍ଞାନ ଶକ୍ତି ଦ୍ୱାରା ଜ୍ଞାନ ଶକ୍ତିର ଅବତାର, ତେଣୁ ସେ ଅଜ୍ଞାନ ଭିତରେ ପଶିବା ପାଇଁ ଚାହିଁଲେ ନାହିଁ। ଭୌତିକ ଜଗତରେ ଯେଉଁମାନେ ସୃଷ୍ଟି କରୁଛନ୍ତି ସେ ସୃଷ୍ଟି ପ୍ରତି ଆସକ୍ତି ରହିଛି। ଭଗବାନ ଏକମାତ୍ର ବସ୍ତୁ ଯିଏକି କୌଣସି ତାଙ୍କର ଆସକ୍ତି ନାହିଁ, ଯଦିଓ ପ୍ରକାର ସବୁ ପ୍ରକାର ସେ ହିଁ କରୁଛନ୍ତି। କିନ୍ତୁ ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଛନ୍ତି ସେ କଥା ଯେ ପ୍ରକୃତି ସ୍ୱାମ ଅବଷ୍ଟଭ୍ୟ ବିଶ୍ୱଜାମି ପୁନଃ ପୁନଃ ଭୂତଗ୍ରାମ ଏବଂ କୃଷ୍ଣମ ଅବସର ପ୍ରକୃତି ପ୍ରସାଦ। ମୁଁ ମାୟା ମୋର ଯଦିଓ ଏ ଭୌତିକ ଜଗତ ସୃଷ୍ଟି କରୁଛି, ଭଗବତ ଗୀତା ନବ ମଧ୍ୟରେ ଭଗବାନ କହୁଛନ୍ତି ଅର୍ଜୁନକୁ, ଏ ଅର୍ଜୁନ ତୁମେ ଭାବୁଛ କି ମୁଁ ଏ ଭୌତିକ ଜଗତ ପ୍ରତି ମୋର ଆସକ୍ତି ରହିଛି ନା କେମିତି ରହିବ ନାହିଁ? ଆପଣ ତ ସୃଷ୍ଟି କରୁଛନ୍ତି, ଆପଣଙ୍କର ସୃଷ୍ଟ ଜୀବ ପ୍ରତି ଆପଣଙ୍କର ଆସକ୍ତି ରହିବ ନାହିଁ, ସ୍ନେହ ରହିବ ନାହିଁ? ନା ନା ନା, ମୁଁ ଯଦିଓ ସୃଷ୍ଟି କରୁଛି, ନଚ ଉଦାସୀନ ବତ ଆସୀନ ଅସକ୍ତ ତେଷୁ କର୍ମସୁ, ଯଦିଓ ମୁଁ ସବୁ କର୍ମ କରୁଛି କିନ୍ତୁ ମୁଁ ଉଦାସୀନ ଭାବରେ ସେଥିପ୍ରତି ମୁଁ ଆସକ୍ତ ନାହିଁ। କେଉଁଠି ସେଇଟା କୁହାଯାଇଛି? ଉଦାସୀନ ବତ ଆସୀନ ଅସକ୍ତ ତେଷୁ କର୍ମସୁ, ହଁ, ପ୍ରକୃତି ସ୍ୱାମ ଅବସ୍ଥାଭ୍ୟ ବିଶୁଜାମି ପୁନଃ ପୁନଃ ଭୂତଗ୍ରାମ ଇମ କୃଷ୍ଣମ ଅବସର ପ୍ରକୃତି ବସାତ୍ ନଚମାଂ ତାନି କର୍ମାଣି ନିବଧ୍ନତି ଧନଞ୍ଚୟ ଉଦାସୀନ ବତ ଆସୀନ ଅସକ୍ତ ତେଷୁ କର୍ମସୁ। ଭଗବାନ ଯଦିଓ ସବୁ ପ୍ରକାର ସୃଷ୍ଟି କରୁଛନ୍ତି କିନ୍ତୁ ସେ ସେଥିରେ ଆସକ୍ତ ନୁହନ୍ତି, କାରଣ ଭଗବାନଙ୍କର ସେ ଭଗବତା ରହିଛି, ସେ ଗୁଣର ଉର୍ଦ୍ଧ୍ୱରେ, ତ୍ରିଗୁଣର ଉର୍ଦ୍ଧ୍ୱରେ ସେ, ତେଣୁ ତାଙ୍କୁ ଗୁଣ ଆବଦ୍ଧ କରିପାରିବ ନାହିଁ, ଗୁଣ ଦ୍ୱାରା ସେ ଗୁଣର ଅଧୀନ ହୋଇପାରିବେ ନାହିଁ। ସେ ହେଉଛନ୍ତି ମାୟାଧୀଶ, ସେ ହେଉଛନ୍ତି ଗୁଣର ନିୟନ୍ତ୍ରଣକାରୀ, ସେ ଗୁଣ ଦ୍ୱାରା ପ୍ରଭାବିତ ହେବେ ନାହିଁ। କିନ୍ତୁ ନା ତସ୍ମନ୍ ଭଗବତ ଗୀତାରେ ଅର୍ଜୁନଙ୍କୁ ଭଗବାନ କହୁଛନ୍ତି, ଏ ଅର୍ଜୁନ ଜାଣି ରଖ, ଏ ଭୌତିକ ଜଗତରେ ଯିଏ ଯାହା କରୁଛି ସମସ୍ତେ ଏଇ ତ୍ରିଗୁଣର ବଶୀଭୂତ ହେଇ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଏଇ ତ୍ରିଗୁଣ ବିଷୟରେ ଭଗବାନ ଅର୍ଜୁନଙ୍କୁ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏଇ ତ୍ରିଗୁଣ ବିଷୟରେ କହିଚାଲିଲେ। ଏଇଭଳି ଭାବରେ ତ୍ରିଗୁଣୀୟ ବିଷୟ ବେଦା ଯେଉଁ ରହିଛି, କାମ ଏସ କ୍ରୋଧ ଏସ, ଏ ରଜଗୁଣ ସମୁଦ୍ଭବ ଏଇ ତ୍ରିଗୁଣରୁ ଆସୁଛି। ଚତୁର୍ଥ ଅଧ୍ୟାୟରେ ମଧ୍ୟ କହୁଛନ୍ତି ଚାତୁର୍ବର୍ଣ୍ଣ ମହାଶିଷ୍ଟ ଗୁଣକର୍ମ ବିଭାଗସ୍ୟ, ସେ ତ୍ରିଗୁଣ ବିଷୟରେ କହିଛନ୍ତି। ପଞ୍ଚମ ଅଧ୍ୟାୟରେ ମଧ୍ୟ କହିଛନ୍ତି, ଷଷ୍ଠ ଅଧ୍ୟାୟ, ସବୁ ଅଧ୍ୟାୟରେ କିଛି କିଛି ଗୁଣ ବିଷୟରେ ରହିଛି, କଥା ରହିଛି। ତେଣୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ତୁମକୁ ମୁଁ କ'ଣ କହିବି ଏ ଗୁଣ ବିଷୟରେ? ଏତିକି ଜାଣି ରଖ ଯେ ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଶୁ ବା ପୁନଃ ସତ୍ୟମ ପ୍ରକୃତି ଯେ ଗୁଣେଇ ଯେ ଯଦି ବିଶ୍ୱାସ ତ୍ରିବି ଗୁଣେଇ। ଅର୍ଜୁନ ଏତିକି ଜାଣି ରଖ, ଏମିତି କେହି ନାହାନ୍ତି ନ ତଦସ୍ତି ପୃଥିବ୍ୟାଂ ବା ପୃଥିବୀରେ ବା ଦିବି ଦେବେଶୁ ବା ପୁନଃ ଦେବଲୋକରେ ହଉ, ଏମିତି କେହି ନାହାନ୍ତି ଯଦି ବିଶ୍ୱାସ ତ୍ରିବି ଗୁଣେଇ, ଏ ତ୍ରିଗୁଣରୁ କିଏ ମୁକ୍ତ ହେଇଛନ୍ତି। ତେଣୁ ଏ ଚାରି କୁମାର ସେ କହିଲେ, ଆମେ ଯଦି ପୁଣି ସୃଷ୍ଟି କରିବୁ ଏ ଗୁଣ ଦ୍ୱାରା ଆସକ୍ତ ହେଇ, ପୁଣି ସେଇ ସୃଷ୍ଟିପତି ଆସକ୍ତ ଆମର ଆସିବ। ତେଣୁ ସେ ମନା କରିଦେଲେ, ପିତାଙ୍କର ଆଦେଶକୁ ଗ୍ରହଣ କଲେ ନାହିଁ। ଯେତେବେଳେ ଗ୍ରହଣ କଲେ ନାହିଁ ସେତେବେଳେ ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା, କାରଣ ବ୍ରହ୍ମା ମଧ୍ୟ ସେଇ ଗୁଣରେ ରହିଛନ୍ତି, ରଜଗୁଣରୁ ସେ ଆସିଛନ୍ତି। ରଜଗୁଣ ସମୁଦ୍ଭବ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ତେଣୁ କ୍ରୋଧରୁ ଯେତେବେଳେ ଜାତ ହେଲା, ଯଦିଓ ସେ କ୍ରୋଧକୁ ସଂଯତ କଲେ, କିନ୍ତୁ ତଥାପି ତାଙ୍କ ଦୁଇ ଯୁଗଳ ମଧ୍ୟରୁ ଏଇ ଶିବଜୀ ଜାତ ହେଲେ। ଶିବଜୀ ନୀଳ ଲୋହିତ ରଙ୍ଗ, ତାଙ୍କର ନୀଳ ଲୋହିତ ରଙ୍ଗ, ଏଇ ରଙ୍ଗରେ ସେ ଜାତ ହେଇଛନ୍ତି। ଏବଂ ସେ ଜାତ ହେଲା ପରେ ଯେତେବେଳେ କ୍ରନ୍ଦନ କରୁଛନ୍ତି, ପିତାଙ୍କୁ କହୁଛନ୍ତି, ଏ ଜଗଦ୍ଗୁରୁ ଆପଣ ମୋର ନାମ ପ୍ରଦାନ କରନ୍ତୁ ଏବଂ ମୋର ମୋତେ ସ୍ଥାନ ପ୍ରଦାନ କରନ୍ତୁ, ଏଇଭଳି ଭାବରେ କହିବାରୁ ବ୍ରହ୍ମା ତାଙ୍କର ନାମକରଣ କଲେ। ଏ ପୁତ୍ର, ଯେହେତୁ ତୁମେ ଜନ୍ମ ହେବା ସମୟରେ ରୋଦନ କଲ, ସେଥିପାଇଁ ଲୋକମାନେ ତୁମକୁ ରୁଦ୍ର ବୋଲି ଡାକିବେ। ଏବଂ ଖାଲି ଯେ ରୁଦ୍ର ବୋଲି ଡାକିବେ ତା ନୁହଁ, ତୁମର 11 ନାମ ରହିବ। କ'ଣ କ'ଣ ସେ ନାମ ଏଠାରେ କୁହାଯାଉଛି? ସେ ନାମ ହେଉଛି ମନ୍ୟୁ, ମନୁର, ମହିନସୋ, ମହାନ, ଶିବ, ରିତଧ୍ୱଜ, ଉଗ୍ରରେତା, ଭବ, କାଳ, ବାମଦେବ, ଦ୍ରୁତବ୍ରତ। ଏ ହେଉଛି 11 ନାମ। ମନ, ମନରେ ଭଗବାନ ରହୁଛନ୍ତି, ଆଉ ତା ପୂର୍ବରୁ ବର୍ଣ୍ଣନା କରାଗଲା, ତାଙ୍କୁ 11 ସ୍ଥାନ ଦେଇଛନ୍ତି, ମନରେ ମଧ୍ୟ ସେ ରହିଛନ୍ତି, ତେଣୁ ସିଏ ତାକୁ ମଧ୍ୟ ମନ ବୋଲି କୁହାଯିବ। ମନ୍ୟୁ, ମନ୍ୟୁ ହେଉଛି କ୍ରୋଧ, ରୁଦ୍ର ମାନେ କ୍ରୋଧ, କ୍ରୋଧଭାବ ରହିଛି, ତେଣୁ ତାକୁ ମଧ୍ୟ ମନୁ କୁହାଯିବ। ମହିନସ, ମହାନ, ତାଙ୍କର ବହୁତ ମହାନତା ରହିଛି, ସେଥିପାଇଁ ତାଙ୍କୁ ମହିନସ ବୋଲି କୁହାଯିବ। ଏବଂ ସେ ହେଉଛନ୍ତି ମହାନ, ବହୁତ ଆମେ କହିଲୁ ଗତକାଲି କହିଥିଲେ, ବ୍ରହ୍ମାଙ୍କ ଠାରୁ ମଧ୍ୟ ସେ ମହାନ, ତେଣୁ ବ୍ରହ୍ମାଙ୍କର ଯେଉଁ 50 ଗୁଣ ରହିଛି, ଶିବଜୀଙ୍କର ଆଉ 5 ଗୁଣ ଅଧିକା ରହିଛି, ତେଣୁ ବ୍ରହ୍ମାଙ୍କ ତୁଳନାରେ ସେ ମହାନ, ତେଣୁ ତାଙ୍କୁ ମହାନ ବୋଲି କୁହାଯିବ। ଏବଂ ଶିବ ବୋଲି କୁହାଯିବ, ଶିବ ଅର୍ଥ ମଙ୍ଗଳମୟ, ନଇତେ ଅନ୍ୟ ଶିବ ବଦ୍ଧା ବିଶୁଦ୍ଧା ସଂସ୍ଥା ବିହ ବାସୁଦେବ ଭଗବତୀ। ଏଇ ଭାଗବତମରେ ଦ୍ୱିତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଏଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ହେ ପରୀକ୍ଷିତ, ତୁମକୁ ମୁଁ କ'ଣ କହିବି, ଏ ଭୌତିକ ଜଗତ ଯଦିଓ ଅମଙ୍ଗଳମୟ ଜଗତ, କିନ୍ତୁ 8 ଶ୍ରେଷ୍ଠ ମଙ୍ଗଳକର ପନ୍ଥା ଆଉ କିଛି ନାହିଁ ଭୌତିକ ଜଗତରେ। କ'ଣ ମଙ୍ଗଳକର ପନ୍ଥା? ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପଚାରିଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ପରୀକ୍ଷିତ ଜାଣି ରଖ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଆଉ ମଙ୍ଗଳକର ପନ୍ଥା କିଛି ନାହିଁ। ନା ତାହେଲେ କେଉଁଟା ମଙ୍ଗଳକର ପନ୍ଥା? ନା ନହିଁ ଏତେ ବିଶୁଦ୍ଧା ସଂସ୍କୃତା ବିହ, ତମେ ଏଇ ଯେଉଁ ସଂସ୍କୃତା, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏଇ ଯେଉଁ ରହିଛି ସଂସାର, ଏଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲାଗି ରହିଛି, ଏଥିରେ ଏଇଟା ହେଉଛି ଅମଙ୍ଗଳ ଜଗତ, କିନ୍ତୁ ସବୁଠାରୁ ଶିବ ପନ୍ଥା ବା ମଙ୍ଗଳ, ଶିବର ଅର୍ଥ ହେଉଛି ମଙ୍ଗଳ, ମଙ୍ଗଳକର ପନ୍ଥା କ'ଣ? ନାହିଁ ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତା ବିହ। ନା ପ୍ରଭୁ କ'ଣ ସେ ମଙ୍ଗଳକର ପନ୍ଥା? ନା ବାସୁଦେବେ ଭଗବତୀ, ଭଗବାନ ଯିଏକି ବାସୁଦେବ, ଯିଏକି ଶୁଦ୍ଧ ସତ୍ୱ ସ୍ତରର, ସେଇ ବାସୁଦେବ ଭଗବାନଙ୍କର ଯଦି ଭଗବାନଙ୍କ ସହିତ ଭକ୍ତି ଯୋଗ ଯତୋ ଭାବେ, ଭକ୍ତି ଯୋଗରେ ଆମେ ଯଦି ଯୁକ୍ତ ହେବା, ତାହେଲେ ସିଏ ହେଉଛି ଶ୍ରେଷ୍ଠ ମଙ୍ଗଳକର ପନ୍ଥା, ତାଠାରୁ ଆଉ ଅନ୍ୟ କିଛି ମଙ୍ଗଳକର ପନ୍ଥା ନାହିଁ। ଭଗବାନ ହେଉଛନ୍ତି ମଙ୍ଗଳମୟ, ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ସିଏ ହେଉଛନ୍ତି ମଙ୍ଗଳମୟ, ତେଣୁ ତାଙ୍କ ସହିତ ଯିଏ ଯୁକ୍ତ ହୋଇଯିବେ ସିଏ ମଧ୍ୟ ମଙ୍ଗଳମୟ ହୋଇଯିବେ। ତେଣୁ ଶିବଜୀ ସିଏ ହେଉଛନ୍ତି ସେଇ ଭଗବାନ, ସେ ତମ ଗୁଣକୁ ଆଶ୍ରୟ କରି ଆସିଛନ୍ତି, ତେଣୁ ସିଏ ମଧ୍ୟ ଶିବ, ତାଙ୍କର ନାମ ହେଲା ଶିବ, କହିଲେ ମଙ୍ଗଳ, ମଙ୍ଗଳମୟ, ସେ ସମସ୍ତଙ୍କୁ ମଙ୍ଗଳ ବିଧାନ କରନ୍ତି, ସମସ୍ତଙ୍କର କଲ୍ୟାଣ ବିଧାନ କରନ୍ତି, ଯଦିଓ ସେ ଧ୍ୱଂସ କରନ୍ତି, ଧ୍ୱଂସ କାର୍ଯ୍ୟରେ ଲିପ୍ତ ରହିଛନ୍ତି, କିନ୍ତୁ ସେ ମଧ୍ୟ ଏଇ ସୃଷ୍ଟି ମଧ୍ୟ କରୁଛନ୍ତି। ଯଦିଓ ଶିବଜୀ ହେଉଛନ୍ତି ଧ୍ୱଂସକର୍ତ୍ତା, କିନ୍ତୁ ଶିବଜୀ ମଧ୍ୟ ଯେଉଁ ରହିଛି ସୃଷ୍ଟିକର୍ତ୍ତା ମଧ୍ୟ ସିଏ। ଯେତେବେଳେ କୁହାଯାଇଛି ଭଗବତ ଗୀତାରେ ଯେ ମୋର ଯେତେବେଳେ ଦେଖୁଛି, ଈକ୍ଷଣ କରୁଛି, ଏ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି, ଭଗବାନ କେବଳ ଈକ୍ଷଣ କରୁଛନ୍ତି, ଭୂତ ପ୍ରକୃତିକୁ ଈକ୍ଷଣ କରୁଛନ୍ତି, ତେଣୁ ସେଇ ଈକ୍ଷଣ ମାଧ୍ୟମରେ এই ଯୋଉ ଭୂତ ପ୍ରକୃତି ଗର୍ଭଧାରଣ କରୁଛି, ସେ ଯେତେବେଳେ ଇକ୍ଷଣ କରନ୍ତି ସିଏ ହେଉଛନ୍ତି ଶମ୍ଭୁ, ସିଏ ହେଉଛନ୍ତି ଶିବ। ଏଠି ଶମ୍ଭୁ ନାମ ଦିଆହେଇଛି ନା ନାହିଁ? ଶମ୍ଭୁ ନାମ ଅଛି, ଏଗାରଟା ନାହିଁ, ତା ପୂର୍ବରୁ କୁହାହେଇଛି ନା ରୁଦ୍ର, ରୁଦ୍ର ନାମ ଦିଆହେଲା, ତେଣୁ ତାଙ୍କୁ ମଧ୍ୟ ଶମ୍ଭୁ ବୋଲି କୁହାଯାଇଛି। ଶମ୍ଭୁ ଅର୍ଥ ହେଉଛି ଭଗବାନ ଯେତେବେଳେ ଏ ଭୂତ ପ୍ରକୃତି ସୃଷ୍ଟି କରନ୍ତି, ଇକ୍ଷଣ ମାଧ୍ୟମରେ ଗର୍ଭଧାରଣ କରନ୍ତି, ସେଇ ଇକ୍ଷଣ ମାଧ୍ୟମରେ ସେ ଶମ୍ଭୁ ରୂପରେ ଏଇ ଗର୍ଭଧାରଣ କରନ୍ତି। ତେଣୁ ଏ ଭୂତ ପ୍ରକୃତି ହେଉଛି ଦୁର୍ଗା ଦେବୀ ଏବଂ ଆର ପିତା ହେଉଛନ୍ତି ଶିବଜୀ। ତେଣୁ ଏଇଭଳି ଭାବରେ ସେ ସମସ୍ତ ଜୀବଙ୍କର କଲ୍ୟାଣ ପାଇଁ ବ୍ୟବସ୍ଥା କରନ୍ତି, କେମିତି ସେମାନେ ଏ ଭୌତିକ ଜଗତ ଉଦ୍ଧାର ପାଇବେ। ତେଣୁ ସେ ସବୁବେଳେ ଭଗବାନଙ୍କର ଲୀଳା କଥା ଗାନ କରନ୍ତି। ଆମର ବର୍ଣ୍ଣନା କରାଯାଇଛି ତାଙ୍କ କୈଳାସ ପର୍ବତରେ ଯେଉଁ ରହିଛି ଭାଗବତ ଚତୁର୍ଥ ସ୍କନ୍ଧରେ, ସେଇ ଶିବଜୀଙ୍କର ଯେଉଁ କୈଳାସ ପର୍ବତ ରହିଛି, ଆମେ ସେଦିନ କହୁଥିଲୁ ପ୍ରକୃତରେ ଶିବଜୀଙ୍କର ଧାମ ହେଉଛି ମହେଶ, ମହେଶ ଧାମ, ଯାହାକି ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ତାଙ୍କର ଧାମ ହେଉଛି ସେଇଟା। କିନ୍ତୁ ତାଙ୍କର ଭକ୍ତ କୁବେରଙ୍କର ଅନୁରୋଧରେ ସେ କୈଳାସ ପର୍ବତରେ ଅବସ୍ଥାନ କରନ୍ତି। ତେଣୁ କୈଳାସ ପର୍ବତରେ ଗୋଟେ ବୃକ୍ଷ ରହିଛି, ବଟବୃକ୍ଷ, ଯାହାର ଯେଉଁ ଯୋଜନା ମାନେ ତାର ବିସ୍ତାର ହେଉଛି 100 ଯୋଜନ କହିଲେ 800 ମାଇଲ ବା 1200 କିଲୋମିଟର, ଇଏ ହେଉଛି ତାର ବିସ୍ତାର। ଏବଂ ତାର ଉଚ୍ଚତା ହେଉଛି 75 ଯୋଜନ ମାନେ 600 ମାଇଲ ତାଙ୍କର ଯୋଜନ ବିସ୍ତାର ରହିଛି। ଏତେ ବିରାଟ ବୃକ୍ଷ ରହିଛି ବଟବୃକ୍ଷ, ଯେଉଁଥିରେ କି ଗୋଟିଏ ହେଲେ ବସା ନାହିଁ, ପକ୍ଷୀର ବସା ନାହିଁ, ନିନିଡ ତାପ ବର୍ଣ୍ଣିତ ବୋଲି କୁହାଯାଇଛି। ସେଥିରେ କୌଣସି ନିଡ ନାହିଁ, ପକ୍ଷୀର ନିଡ ନାହିଁ, କି ସେଥିରେ ଯେଉଁ ଗରମ ବା ଥଣ୍ଡା ଏସବୁ ସବୁ ନାହିଁ, ତାପ ବର୍ଜିତ। ବା ଆମେ କହିବା ଭୌତିକ ଜଗତ ଯେଉଁ ତ୍ରିତାପରେ ଜଗୃତ ହେଉଛନ୍ତି, ସେ ସ୍ଥାନରେ ବସିଗଲେ ସେ ତ୍ରିତାପରୁ ମୁକ୍ତ ହୋଇଯିବେ, ତାପ ବର୍ଜିତ। ଆଦି ଭୌତିକ, ଆଧ୍ୟାତ୍ମିକ, ଆଦି ଦୈବିକ, ଏଭଳି ଭାବରେ 3ଟି ତାପ ରହିଛି ଭୌତିକ ଜଗତରେ। ତେଣୁ ସେ ସ୍ଥାନ ନିର୍ଣ୍ଣୀଡ ତାପ ବର୍ଜିତ, ତାପ ସେ ତାପରୁ ମୁକ୍ତ। ସେଠି ସେ ଭଗବାନ ଶିବଜୀ ସବୁବେଳେ ଭଗବାନ କଥା କହୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନଙ୍କର କଥା ଯେଉଁମାନେ ଶ୍ରବଣ କରିବେ ସେମାନେ ହିଁ ମଙ୍ଗଳ ପ୍ରାପ୍ତ ହେବେ, ମଙ୍ଗଳତା ପ୍ରାପ୍ତ ହେବେ। ଭଗବାନଙ୍କୁ ଛାଡ଼ି ଅନ୍ୟ କୌଣସି ଉପାୟରେ ଜଣେ ମଙ୍ଗଳତା ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ସେ ଶିକ୍ଷା ସେ ପ୍ରଦାନ କରୁଛନ୍ତି ଶିବଜୀ। ଯେଉଁମାନେ ମୁନି ସେମାନେ 4 କୁମାର ମଧ୍ୟ ଯାଇ ସେଠି କଥା ଶ୍ରବଣ କରନ୍ତି। ଥରେ ଏଇଭଳି ଭାବରେ ମୁନି ଋଷିମାନେ ଶିବଜୀ ତାଙ୍କ କୋଳରେ ତାଙ୍କର ପତ୍ନୀଙ୍କୁ ବସେଇଛନ୍ତି। ଏ ଯେଉଁ 11ଟି ପତ୍ନୀଙ୍କର କଥା କୁହାଗଲା ଏବଂ 11ଟି ରୁଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଗଲା, ସେହି ବିଷୟରେ ତାଙ୍କ ଲୀଳା ଭାଗବତର 6ଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଥରେ ଶିବଜୀ ତାଙ୍କର କୋଳରେ ବସେଇଛନ୍ତି, ଏତେ ଭଲ ପାଉଛନ୍ତି ତାଙ୍କର ପତ୍ନୀଙ୍କୁ, ତାଙ୍କର କୋଳରେ ବସେଇଛନ୍ତି। କିନ୍ତୁ କୋଳରେ ବସେଇଥିଲେ ମଧ୍ୟ ତାଙ୍କର କୌଣସି କାମ ପ୍ରବୃତ୍ତି ଜାତ ହେଉନି, ଭଗବାନଙ୍କର ଲୀଳାରେ ନିମଗ୍ନ ରହିଛନ୍ତି, ସମାଧିସ୍ଥ ହୋଇଛନ୍ତି, ଭଗବାନ କଥା କହୁଛନ୍ତି, ଭଗବାନ କଥା ସମସ୍ତେ ଶୁଣୁଛନ୍ତି। ମୁନି ଋଷିମାନେ ଆସି ଶ୍ରବଣ କରନ୍ତି, ସକାଳ ହେଲେ ଶିବଜୀଙ୍କର ଆରମ୍ଭ ହୁଏ, ଭଗବାନ କଥା କଥାରେ ଆରମ୍ଭ ହୁଏ, ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ କଥା, ଯେମିତି ଆମର ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ସକାଳ ହେଲେ ମନ୍ଦିରରେ ଭାଗବତ କଥା କୁହାଯିବ, ସନ୍ଧ୍ୟା ହେଲେ ଭଗବତ ଗୀତା କଥା କୁହାଯିବ। ଭଗବାନଙ୍କର କଥା ହେଉଛି ମଙ୍ଗଳମୟ, ଏହି କଥା ମାଧ୍ୟମରେ ସମସ୍ତ ଜୀବ ମଙ୍ଗଳତା ପ୍ରାପ୍ତ ହେବେ। ଭଗବାନ କଥାର ବହୁତ କଥା ରହିଛି, କଥାର ଯେଉଁ ପ୍ରଭାବ ରହିଛି ବହୁତ କଥା ରହିଛି। ତେଣୁ ଶିବଜୀଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ସେ ଭଗବାନ କଥା କହୁଥିବେ, ସବୁବେଳେ ସେ ଭଗବାନଙ୍କ ଚିନ୍ତାରେ ସବୁବେଳେ। ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖେରେ, ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖେରେ, ମଧୁରେଇ ହରି ନା ମଧୁରେଇ ହରି ନା ମଧୁରେଇ ହରି ନା, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ମଧୁରେଇ ହରି ନା ମଧୁରେଇ ହରି ନା ମଧୁରେଇ ହରି ନା ମଧୁରେଇ ହରି ନା, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋରେ, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋରେ, ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ।
এই নাম জপতে জপতে ব্রজ চলো রে, এই নাম জপতে জপতে ব্রজ চলো রে।
তেণু ভগবানকর নাম রূপ গুণ লীলা ইত্যাদি এইসব বর্ণনার শিবজী সবুলে মত রয়েছেন। এমিতিকি সে জাণিপার না যে সে বসন পিঁধিছেন না নাই। ভগবান শিবজী যদিও ভগবানকর ভক্ত, সে হি স্বয়ং ভগবান, কিন্তু তথাপি সে ভগবানের গুণরে এত মগ্ন রয়েছেন, নিমগ্ন রয়েছেন, সে জাণিপার না যে প্রকৃতির তাঁকর বসন অ্যা, সে বস্ত্র পরিধান করছেন না না, কেতবে উলগ্ন মধ্যে হয়ে যাচ্ছে। কারণ ভগবানের চিন্তার যে ভগবান কথা কুহতি তাঁকর প্রকৃতির যে উন্নত ভক্ত সে স্থিতি সেইভাবে ভাবের সে জাঁতি না যে সে তাঁকর শরীর বিষয়ে জ্ঞান সে নথায়। এটা চৈতন্য ভাগবত মধ্যে কুহযাই যেতবে শিবজী ভগবান গুণগান করতে সে ভুলে যাতে সে প্রকৃতির বস্ত্র পরিধান করছেন কি না। এটি গোটে রয়েছে চৈতন্য ভাগবত মধ্যে বর্ণনা করা যাচ্ছে যে এই নামর ইয়ে মহাত্মারে সে বসন না জানে, সে বসন বা বস্ত্র পিঁধিছেন কি না সে জাঁতি না। এইভাবে সে ভাগবত মধ্যে গোটে শ্লোক রয়েছেন, মহাপ্রভু কেছেন সে কথা যেতবে কাশী যাই কাশী সে সময় যে শঙ্করাচার্যঙ্কর যে জন তাঁকর ধারের আসছেন প্রকাশানন্দ সরস্বতী, তাঁকু সে সে কথা কেছেন। প্রকাশানন্দ সরস্বতী জাঁপার না যে কী এমনি লোক মানে এই মহাপ্রভু যে চৈতন্য নিমাই শ্রীকৃষ্ণ চৈতন্য ইয়ে কী এমনি এইভাবে নৃত্য করছে, পাগল ভাবে নৃত্য করছে, যে সন্ন্যাসের কর্তব্য হচ্ছে সে অধ্যয়ন করব, বেদান্ত সূত্র অধ্যয়ন করব, ভগবানকর ব্রহ্মকর চিন্তন করব, ইয়ে হচ্ছে সন্ন্যাসের ধর্ম। তেণু সে বুঝি পার না যে প্রকৃতির আঠ কিছু অধিক উন্নত জিনিস অতি অছি কি না বলে। তেণু যেত কাশীরে বারাণসী যাই চৈতন্য মহাপ্রভু রয়েছেন সেই সময় এমন তাঁকর নিন্দা করছেন, এ জন ভাবুক সন্ন্যাস, এই যে আমার গোষ্ঠীরে আসছেন আমার গুরু ভাই এবে, কিন্তু ঈশ্বরপুরীকর সে হচ্ছেন কেশব কাশ্মীরি যে কি আমার আমার যে শঙ্করাচার্য ধারার আসছেন কেশব কাশ্মীর, তাঁকঠার কেশব ভারতী তাঁকঠার সে নিয়েছেন দীক্ষা। তেণু চৈতন্য যে ব্রহ্মচারী দীক্ষা নেলে তাঁকঠার নিয়ে কেশব ভারতী সে সন্ন্যাসী দীক্ষা নেলে, কটুয়ারে কেশব ভারতী সন্ন্যাসী দীক্ষা নিয়ে জয় শ্রী রাধা মদন মোহন যোগী। তেণু আমার তো কথা রয়েছে সবুলে শাস্ত্র অধ্যয়ন হব, শাস্ত্র কথা চালিব, এ বিষয়ে ব্রহ্ম চিন্তন করবে, আর ইয়ে কম যাই বসি খালি ডেউছেন রাস্তায় ডেউছেন হরেকৃষ্ণ জপ করি ডেউছেন কীর্তন করি, এবং তাঁর সাংরে মধ্যে যে রয়েছেন সেভাবে সেইভাবে কার্য করছেন। তেণু সে ইয়ে করুনলে তাঁকু ভাবুনলে ইয়ে জন প্রকৃত সন্ন্যাসী বলে। তেণু জন ব্রাহ্মণ সে ব্যবস্থা কলে, সে যেতবে মহাপ্রভুঙ্কর নিন্দা করছেন সে শুণিকি বহু তাঁর মন দুঃখ হচ্ছে। তেণু সে গোটে ব্যবস্থা কলে, গোটে ইষ্টগোষ্ঠীর আয়োজন কলে, সমস্ত বা যে মায়াবাদী সন্ন্যাসী মানে অনেক তাঁকু ডাকলে, এবং মহাপ্রভু মধ্যে অনুরোধ কলে, কহিলেন প্রভু মু জানিছি আপনার সেটিকে যাতে না, কিন্তু তথাপি মু চাহুছি সে আপনার নিন্দা করছেন, আপনার নিন্দা করছেন আপনার সেটাকে তাকে বন্ধ করতু। তেণু সে গোটে ইষ্টগোষ্ঠী করলে, সেই ইষ্টগোষ্ঠীরে মহাপ্রভু যাই বসলে, কোটি বসলে যেটি মঞ্চ আছে তা উপরে যাই বসলে না, মহাবতী সন্ন্যাসী মানে সেটি বসছেন, প্রকাশানন্দ সরস্বতী ইত্যাদি, তেণু সে বসলে যেটি পাদ ধৌতর স্থান সেই যাই বসলে। তেণু প্রকাশানন্দ সরস্বতী দেখলে ও আজ আসছেন শ্রীকৃষ্ণ, শ্রীকৃষ্ণ নাম উচ্চারণ হোক খালি চৈতন্য বলে কৌশল, কারণ যে ভগবানকর পক্ষে ভগবানকর অপরাধ করতে, ভগবান পাখে অপরাধ করতে সে ভগবানকর নাম নেওয়া সক্ষম হয়ে পারতে না, কিন্তু মহাপ্রভু সেটি বসি তাঁকর যে রয়েছে তাঁকর কিছু ঐশ্বর্য প্রকাশ কলে। ভগবানকর যে রয়েছে ব্রাহ্মণ হি প্রতিষ্ঠাহম, যে ব্রহ্ম জ্যোতি রয়েছে, যে সূর্যঙ্কর জ্যোতি, এ জ্যোতি সেই ব্রহ্মাঙ্কর ভগবান সূর্য শরীর জ্যোতির সে জ্যোতি প্রাপ্ত হয়েছেন বা আলোক প্রাপ্ত হয়েছেন। ভগবানকর যে শরীর জ্যোতি ভগবদ গীতার কুযাচ্ছি দিব্য দিবি সূর্য সহস্র সহস্র হাজার হাজার সূর্য
যদি এক সময় উদিত হলে যেভাবে ভাবে তাঁর জ্যোতি বা প্রকাশ রয়েছে সেইভাবে ভাবে তাঁর বিশ্বরূপে সেই জ্যোতি প্রকাশ পাচ্ছে। তেমন মহাপ্রভু তাঁর ঐশ্বর্য প্রকাশ কলে সেতবে প্রকাশানন্দ সরস্বতী আসিপারে না, তলু পড়ে আসলে তা বহু অনুরোধ করি কে আপনার এ মহাভাগ আপনার এটি কী বসছেন, আপনার স্থান হচ্ছে মঞ্চের বসবা কথা, উচ্চ স্থানে বসবা কথা, এ গোটে নিচ স্থান, এটি পাদ ধৌত স্থান, এ গোটে এভাবে স্থানে কী আপনার বসছেন, কোণ আপনার মন দুঃখ হয়েছে কুহত আমি আপনার আনন্দ প্রদান করবু, এইভাবে ভাবে কই তা বহু অনুরোধ করি এই মঞ্চ উপরে বসাইলে সেটি সব আলোচনা চালছে। তেমন আমি আমার কহা কথা সেইটি মহাপ্রভু কইছেন এ ভাগবতমর যে 18,000 শ্লোক অনেক এ ভাগবতম শ্লোকর সার রয়েছে গোটিয়ে শ্লোক ভাগবতম একাদশ স্কন্ধ দ্বিতীয় অধ্যায়ে সেটা কইছেন চারি কুমার এ যে নব যোগেন্দ্র সে কইছেন মুনি নিমি রাজা নিমিকে কইছেন এ শ্লোকটি হচ্ছে কোণ না এবং ব্রত স্বপ্রিয় নাম কীর্তিয়া জাতানুরাগ দূত চিত্ত উচ্চৈ অসত্যতিরোধিতিরোধি গায়ত্রী লোকবাহ্য। ইয়ে হচ্ছে যে ভগবান চিন্তার ভগবান ভক্তির বহু উন্নত স্তরক গলে সে এইভাবে ভাবে পাগল বলে সে ব্যবহার করতে এবং ব্রত ইয়ে তাঁর ব্রত কোণ তাঁর ব্রত না সো নাম কীর্তিয়া হরে কৃষ্ণ 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 হরে 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 রাম 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 হরে হরে ইয়ে তাঁর ব্রত ভগবান নাম কীর্তন করবে ইয়ে গোটিয়ে ব্রত তাঁর নিয়েছেন এবং ব্রত স্বপ্রিয় নাম কীর্তিয়া জাতানুরাগ দূতচিত্ত উচ্চৈ ভগবান নাম যেত গান করা যাচ্ছে সেতবে অনুরাগ আসছে দ্রুত চিত্ত হচ্ছে চিত্ত দ্রুত হয়ে যাচ্ছে তেমন উচ্চ স্বরের সে কতবে হসুচান কতবে রোদন করছেন কতবে ক্রন্দন করছেন কতবে গান করছেন উন্মাদ ব্রত পাগল ভাবে সে কার্য করছেন লোক বাহ্য সে কোণী বাহ্য তাঁর না যে সে এটি অন্য অনেক সে কোণ ভাববে একথা সে চিন্তা করু না লোক বাহ্য তেমন সেইভাবে ভাবে শিবজী বর্ণনা করা যাই যে শিবজী সবুলে এইভাবে ভাবে লোক বাহ্য সে জাঁপারতি না সে কেউ স্থিতি অতবে দক্ষ যজ্ঞের দক্ষ আসলে সেতবে সমস্ত মুনি ঋষি মানে দেবতা মানে সমস্ত দণ্ডায়মান হয়ে তাঁর সম্মান প্রদর্শন করছেন কিন্তু শিবজী ব্রহ্মা পাখে তাঁর আসনরে বসছেন দুইজন দুইজন আসনরে বসছেন ব্রহ্মাঙ্কর পুত্র তেমন সে দণ্ডায়মান হওয়ার আবশ্যকতা না কিন্তু শিবজীকর সে হচ্ছেন শ্বশুর শিবজীকর সে হচ্ছেন শিবজী হচ্ছেন তাঁর জ্বাই দক্ষকর কন্যা কি সতীকে সে বিবাহ করছেন তেমন সে নিশ্চিত ভাবে তাঁর দণ্ডায়মান হওয়া দণ্ডায়মান তাঁর প্রণাম করা কথা এসব করা কথা কিন্তু সে বসে মহিন ভাবে চিন্তা করছেন ভগবান কথা চিন্তা করছেন তেমন দক্ষ বহু ক্রোধ প্রকাশ করছেন ইয়ে মোর জ্বাই হয়েকি হ্যাঁ যার নামানন্দে শিব বসন না জানে যার নামে নাচে শিব সে নাচে আপনে এটি বর্ণনা করা যাই চৈতন্য ভাগবতমরে মধ্যম লীলার এটা বর্ণনা করা যাই যার নামানন্দে ভগবান নাম নেই সে এত আনন্দ প্রাপ্ত হুম সে জাঁপারতি না তাঁর দেহের বসন অস্ত্র অ্যাঁ তেমন এইভাবে স্থিতি সে থাকে শিবজী তেমন সে দক্ষ যেত কহিলে বহু প্রকার অপমান সূচক কথা কহিলে সেতবে শিবজীকর কোণী দেহ যেহেতু সে দেহ ধারণার ঊর্ধ্বরে তেমন তাঁকর কোণী ক্রোধ আসলা না ক্রোধ উপস্থিত হল না তেমন এই লীলা বহু কথা রয়েছে ভাগবত চতুর্থ স্কন্ধে বর্ণনা করা যাব শিবজীকর এইভাবে ভাবে স্থিতি রয়েছে সবুলে সে ভগবান কথা কীর্তনরে সে মত রয়েছে বা পাগল অবস্থায় রয়েছে তেমন সে জাঁপার না কতবে তাঁর পত্নী আসে তাঁর কোলের বসিগলে আমার জন আচার্য কেছেন যে কী সে উমা বা তাঁর পত্নীর নাম এইটি দিয়েগাল 11টি নাম দিয়ে যাই সেটি গোটে নাম উমা বলে কুহযাই তেমন উমা তাঁর কোলের বসছেন কী না সে তাঁর পত্নীকে যেভাবে ভাবে ভালো পাঁচ শিবজী তাঁর পত্নীকে সেইভাবে ভাবে ভালো পাঁচ তেমন যেতবে পত্নী বসছেন তাঁর কোলের সেই সময় তাঁর যে রয়েছে কণ এই যে পত্নী পত্নী যে স্নেহ রয়েছে সে স্নেহ বসছেন সে কথা হচ্ছেন তাঁর প্রাইভেট কথা চালছে কিন্তু এই সময় মুনি ঋষি মানে আসিগলে সে কথা শিবজী চিন্তা করে পারি না শিবজী সবুলে তো ভগবান কথা কুমার সে ভগবান কথা শুণুচ ତେଣୁ ସେଭଳି କଥା ଚାଲିଛି, ତା ଭିତରେ ମୁନି ଋଷିମାନେ ଆସି ପହଞ୍ଚିଗଲେଣି, ଏତେ ଲୋକ ଆସି ପହଞ୍ଚିଗଲେଣି, ସେ ଜାଣିନାହାନ୍ତି। କିନ୍ତୁ ଯେତେବେଳେ ଜାଣିଲେ ଓ ମୁନି ଋଷିମାନେ ଆସିଗଲେଣି କଥା କହିବା, ପୁଣି ଅନ୍ୟ କଥା କହିବା, ଭଗବାନ କଥା ଚାଲିଛି ତ ଭଗବାନ କଥା, ତେଣୁ ସେ କଥା କୁହାଯିବ। ତେଣୁ ଉମା ମଧ୍ୟ ଚିନ୍ତା କରୁଛନ୍ତି, ମୁଁ ତ ମୋର ପତିଙ୍କ କୋଳରେ ବସି ମୁଁ କାହିଁକି ଏଠୁ ଉଠିବି, ତେଣୁ ସିଏ ଉଠୁନାହାନ୍ତି, ଶିବଜୀବ ତାକୁ ଉଠଉନାହାନ୍ତି। ସେହିଭଳି ବସି କଥା ଚାଲିଛି, ଭଗବାନ କଥା ଚାଲିଛି, ଭଗବାନଙ୍କର ତତ୍ତ୍ୱ କଥା, ଲୀଳା କଥା, ମୁନି ଋଷିମାନେ ଏ ଭଗବାନ କଥା ହେଉଛି ନିତ୍ୟ ନୂତନ। ଭଗବାନ କଥା ଯେତେ ଶୁଣିଲେ, ହଁ ମୁଁ ଶୁଣିଦେଇଛି ଭାଗବତ, ଆଉ ଶୁଣିବା ଦରକାର ନାହିଁ ନା। ନା ଭାଗବତ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏ ଲୀଳାଟିକୁ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ। ସେଥିରେ ଭଗବାନ ବତ୍ସା ଗୋଟେ ହରଣ କଲେ, ଯେଉଁ ଅଘାସୁରକୁ ହତ୍ୟା କଲେ, ଅଘାସୁର ବଧ କଲେ। ଏ ଲୀଳାଟି ଭଗବାନଙ୍କର କୁମାର ବୟସରେ ହେଇଥିଲା ବା 5 ବର୍ଷରେ ହେଇଥିଲା, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ସେ ଲୀଳାଟିକୁ ପୌବନ ବୟସରେ ବର୍ଣ୍ଣନା କଲେ, ଅର୍ଥାତ 6 ବର୍ଷରେ ବର୍ଣ୍ଣନା କଲେ। ତେଣୁ ଗୋଟିଏ ବର୍ଷ ପୁରା ଗାଏବ ହେଇଗଲା। ଏ କଥା ଶୁଣି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ପ୍ରଭୁ ଗୋଟିଏ ବର୍ଷ କୁଆଡ଼େ ଗଲା, କୁମାର ବୟସ ଲୀଳା କାହିଁକି ପୌବନ ବୟସରେ କହିଲେ ତାଙ୍କର ସାଙ୍ଗମାନେ। ତେଣୁ ଏକଥା ଶୁଣି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତାଙ୍କୁ ପ୍ରଶଂସା କରୁଛନ୍ତି, ତାଙ୍କର ଯେଉଁ ଭଗବାନ କଥା ଶୁଣିବାରେ ଆଗ୍ରହ ରହିଛି, ଯେମିତି ସୁଖଦେବ ଗୋସ୍ୱାମୀଙ୍କର ଭଗବାନ କଥା କହିବାରେ ଆଗ୍ରହ ରହିଛି, ସେହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କୁ ମଧ୍ୟ କଥା ଶୁଣିବାର ଆଗ୍ରହ ରହିଛି। 7 ଦିନ କାଳ ନ ଖାଇ ନ ପିଇକିରି ସେ କଥା ଶୁଣୁଛନ୍ତି, ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ନ ଖାଇ ନ ପିଇ କଥା କହୁଛନ୍ତି, ଏବଂ ମୁନି ଋଷିମାନେ ମଧ୍ୟ ସେହି ସ୍ତରର, ସେମାନେ ମଧ୍ୟ ନ ଖାଇ ନ ପିଇ ନ ଶୋଇକିରି ଭଗବାନ କଥା ଶୁଣୁଛନ୍ତି, ଏ ନନ୍ଷ୍ଟପ୍ ଶୁଣୁଛନ୍ତି। ତେଣୁ ସେ ଯେତେବେଳେ ଏ ପ୍ରଶ୍ନଟି ପଚାରିଲେ, ସେତେବେଳେ ବହୁତ ଖୁସି ହେଇଗଲେ ସୁଖଦେବ ଗୋସ୍ୱାମୀ। ତେଣୁ ସେ କହୁଛନ୍ତି, ହେ ପରୀକ୍ଷିତ, ତମର କେତେ ଆଗ୍ରହ ଭଗବାନ କଥା ଶୁଣିବାରେ। ସତାମୟଂ ସାର ଭୂତାଂ ନିସର୍ଗୋ ଯଦର୍ଥ ବାଣୀ ଶ୍ରୁତଚେତସାମପି ପ୍ରତିକ୍ଷଣ ନବ୍ୟବତ୍ ଅଚ୍ୟୁତଶ୍ଚ ଯତ୍ ସ୍ତ୍ରିୟା ବିଟାନାମ ଇବ ସାଧୁ ବାର୍ତ୍ତା। ତେଣୁ ସେ କହୁଛନ୍ତି, ହେ ପରୀକ୍ଷିତ, ତମେ ଭଗବାନ କଥା ଯେତେ ଶୁଣିଲେ ମଧ୍ୟ ତମର ସତାମୟଂ, ଯେଉଁମାନେ ଭଗବାନ ଭକ୍ତ, ତମ ଭଳି ଭଗବାନ ଭକ୍ତ, ସେମାନେ ସାର ଜିନିଷରୁ ଗ୍ରହଣ କରନ୍ତି। ଏ ଭଗବାନ କଥା ହେଉଛି ସାର ସବୁଥିରେ, ସବୁ ଭୌତିକ ଜଗତରେ ଏ ସାର ହେଉଛି ଭଗବାନ କଥା। ତେଣୁ ଏଇଟାକୁ ତମର ନିସର୍ଗ, ତମର ସ୍ୱଭାବ ହେଉଛି ଭଗବାନ କଥା ଶୁଣିବାରେ। କାରଣ ତମେ ଯେତେବେଳେ ମାତୃଗର୍ଭରେ ଥିଲ ସେତେବେଳେ ତମେ ଭଗବାନ ଦର୍ଶନ କରିଛ, ତେଣୁ ଯାହା ତମର ଅର୍ଥ ବାଣୀ ଶ୍ରୁତ ଚେତସ ସବୁକିଛି ଭଗବାନ ପାଇଁ ଉଦ୍ଦିଷ୍ଟ ହେଇଛି, ଭଗବାନ କଥା ଶୁଣିବାରେ ତମେ ବହୁତ ନିମଗ୍ନ ହୋଇ ରହିଛ। ତେଣୁ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତଶ୍ଚ ଯତ୍, ପ୍ରତିକ୍ଷଣ ଭଗବାନ କଥା ଶୁଣିଲେ ମଧ୍ୟ ତମେ ତାକୁ ନବବତ୍ କରିଦେଉଛ, ନୂଆ ନୂତନ ଭଳି କରିଦେଉଛ, ମୋତେ ମୋ ପାଇଁ ତମକୁ ଲାଗୁଛି ନୂତନ ଭଳି ମୁଁ ତମକୁ କହୁଛି ଏ କଥା। ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା ଶୁଣିଛନ୍ତି ତାଙ୍କର ପିତାଙ୍କ ଠାରୁ, ଏମିତିକି ବର୍ଣ୍ଣନା କରାଯାଇଛି ଭାଗବତମ 1ମ ସ୍କନ୍ଧ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ କଥା କହୁଛନ୍ତି ପରୀକ୍ଷିତ ମହାରାଜକୁ, ସେତେବେଳେ ତାଙ୍କର ପିତା ଏବଂ ତାଙ୍କର ଗୁରୁ ବ୍ୟାସଦେବ ସେଠି ରହିଛନ୍ତି, ବ୍ୟାସଦେବଙ୍କର ଗୁରୁ ନାରଦ ମଧ୍ୟ ସେଠି ରହିଛନ୍ତି। ଭାଗବତମ ଗୋଟେ ଶ୍ଳୋକ ଅଛନ୍ତି 1ମ ସ୍କନ୍ଧ 2 ଅଧ୍ୟାୟରେ, ସେ ଶ୍ଳୋକଟି କହୁଛନ୍ତି, ଯ ସ୍ୱାନୁଭାବ ମକରସ୍ତୁତି ସାରମେକମ୍ ଅଧ୍ୟାତ୍ମ ଦୀପମ ମତିଶତା ତମନ୍ଧମ ସଂସାରିଣ କରୁଣାୟ ପୁରାଣ ଭୂୟମ୍ ତଂ ବ୍ୟାସନ ଉପଜାମି ଗୁରୁ ମୁନିନା। ଯେତେବେଳେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ଚୌନକାଦି ଋଷିଙ୍କୁ, 88 ଋଷିଙ୍କୁ କହୁଛନ୍ତି, ସେତେବେଳେ ସେ ଗୁରୁଙ୍କର ବନ୍ଦନା କରୁଛନ୍ତି। ସେ ଗୁରୁ ବନ୍ଦନାରେ ଏଇ କଥା ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଯେ ଯେତେବେଳେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ସୁଖଦେବ ଗୋସ୍ୱାମୀ କଥା କହୁଥିଲେ ପରୀକ୍ଷିତ ମହାରାଜକୁ, ସେତେବେଳେ ନାରଦ ବ୍ୟାସାଦିନା ମପି ଇଦଂ ଅଶ୍ରୁତଚରମ ଇବ, ଜୀବ ଗୋସ୍ୱାମୀ ସନ୍ଦର୍ଭରେ କଥା କହିଛନ୍ତି, ଏ କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଉଦ୍ଧାର କରୁଛନ୍ତି। ନାରଦ ବ୍ୟାସ ଏମାନେ ମଧ୍ୟ ଶୁଣୁଛନ୍ତି, ଯେତେବେଳେ ସେ ଭାବୁଛନ୍ତି ପ୍ରଥମଥର ପାଇଁ ଶୁଣୁଛନ୍ତି ଭାଗବତ କଥା, ଯଦିଓ ନାରଦ ହେଉଛନ୍ତି ବ୍ରହ୍ମାଙ୍କଠାରୁ ନାରଦ ଶୁଣିଛନ୍ତି, ନାରଦ ବ୍ୟାସଙ୍କୁ କହିଛନ୍ତି, ବ୍ୟାସ ସେ କଥାକୁ ଭାଗବତ ରଚନା କରିଛନ୍ତି, କିନ୍ତୁ ତଥାପି ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ସେମାନେ ଶୁଣୁଛନ୍ତି, ଯେତେବେଳେ ନାରଦ ବ୍ୟାସ ଏମାନେ ଭାବୁଛନ୍ତି ଏଇଟା ମୁଁ ଆଗରୁ ଶୁଣିନଥିଲି ତ ପ୍ରଥମଥର ପାଇଁ ଶୁଣୁଛି, ଏଇଭଳି ତାଙ୍କୁ ଲାଗୁଛି, ନିତ୍ୟ ନୂତନ ଲାଗୁଛି। ତେଣୁ ପରୀକ୍ଷିତ ମହାରାଜଙ୍କ କଥାକୁ ପ୍ରଶଂସା କରି ସେ ମଧ୍ୟ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ହେ ପରୀକ୍ଷିତ, ତମେ ଯେଉଁଭଳି ଭାବରେ ଶ୍ରବଣ କରୁଛ, ଯେଉଁଭଳି ଭାବେ ପ୍ରଶ୍ନ ପଚାରୁଛ, ଏ ଭଗବାନ କଥାଟା ନିତ୍ୟ ନୂତନ ହେଇଯାଉଛି। ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଅଚ୍ୟୁତ ଯାହାଙ୍କର କେବେ ଚ୍ୟୁତ ନାହିଁ ପତନ ନାହିଁ, ସେ ଭଗବାନ କଥା ଏବେ ପ୍ରତି ସମୟରେ ପ୍ରତିକ୍ଷଣ ପ୍ରତି ସମୟରେ ନିତ୍ୟ ନୂତନ ଭଳି ଲାଗୁଛି। ତେଣୁ ତୁମର ଯେଉଁ ଭଗବାନ କଥା ଶୁଣିବାରେ ଆଗ୍ରହ କିଭଳି ତୁମର ରହିଛି ନା, ସ୍ତ୍ରିୟା ବିଟାନା ବିବସାଧୁ ବାର୍ତ୍ତା, ଯେମିତି ଗୋଟେ ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରିବା ପାଇଁ କେବେ ହେଲେ ପଶ୍ଚାତପଦ ହୁଏନି, ସବୁବେଳେ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରୁଥାଏ, ସେଇଭଳି ଭାବରେ ତୁମ ସାଧୁ ବାର୍ତ୍ତା ଏଇ ଭଗବାନ କଥା ଶୁଣିବାରେ ମଧ୍ୟ ତୁମର ସେଇଭଳି ଭାବରେ ଆଗ୍ରହ ରହିଛି। ତେଣୁ ଶିବଜୀ ସେଇଭଳି ଭାବରେ ଭଗବାନ କଥା କହୁଛନ୍ତି, ତାଙ୍କ କଥା କହିବାରେ ଆନନ୍ଦ। ଗଜରାଜ ମଧ୍ୟ କହିଛନ୍ତି ତାଙ୍କ ସ୍ତୁତିରେ, ଆନନ୍ଦ ସମୁଦ୍ର ମଗ୍ନା, ଯେତେବେଳେ ଜଣେ ଭଗବାନ କଥା କହୁଛନ୍ତି ସେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହେଇଯାଉଛନ୍ତି, ଭଗବାନ କଥାରେ ଏତେ ଆନନ୍ଦ ରହିଛି। ତେଣୁ ଶିବଜୀ କଥା କହିବାର ଆନନ୍ଦ, ସତୀଙ୍କର ବା ଯେଉଁ ଉମାଦେବୀ ରହିଛନ୍ତି ତାଙ୍କର ମଧ୍ୟ କଥା ଶୁଣିବାର ଆଗ୍ରହ। ତେଣୁ ମୁନି ଋଷିମାନେ ସବୁ ଆସି ବସିକି ଶୁଣୁଛନ୍ତି କଥା, ସେମାନେ ଜାଣୁନାହାନ୍ତି ଯେ ତାଙ୍କର କୋଳରେ ଯେଉଁ ବସିଛନ୍ତି ଉମା ବସିଛନ୍ତି, ତାଙ୍କର ପତ୍ନୀ ବସିଛନ୍ତି, ଏଇଟା ଠିକ୍ ହେଉନି, ଏଇଟା ଠିକ୍ ଭାବରେ ହେଲାନି, ଏଇଟା ମାନେ ଠିକ୍ କାର୍ଯ୍ୟ ହେଲାନି, ଠିକ୍ ସନ୍ଦେଶ ପ୍ରଦାନ କରିବନି, ଏ କଥା ଚିନ୍ତା କରୁନାହାନ୍ତି କେହି, ବ୍ରହ୍ମା ମଧ୍ୟ ସେ କଥା ଚିନ୍ତା କରୁନାହାନ୍ତି। କିନ୍ତୁ ଇଏ ଯିଏ ଥିଲେ ଯିଏ ବୃଦ୍ଧାଶ୍ର, ସେ ପୂର୍ବରୁ ଥିଲେ କ'ଣ ଚିତ୍ର ଚିତ୍ରକେତୁ ଥିଲେ, ଚିତ୍ରକେତୁ ରାଜା, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କୋଟିଏ ରାଣୀ ଥିଲେ ତାଙ୍କର, କୋଟିଏ ରାଣୀ ଥିଲେ ମଧ୍ୟ ଗୋଟିଏ ପୁତ୍ର ପାଉନଥିଲେ। ତେଣୁ ତାପରେ ଯେଉଁ ଋଷି ଆସିଲେ ଅଙ୍ଗିରା ଋଷି, ସେ ତାଙ୍କର ପ୍ରଦାନ କରିଥିଲେ, ଗୋଟେ ପୁତ୍ର ପ୍ରଦାନ କରିଥିଲେ, ଯେଉଁ ପୁତ୍ରକୁ ପ୍ରାପ୍ତ ହୋଇ ସେ ରାଜା ଏତେ ଆନନ୍ଦିତ ହୋଇଥିଲେ ଯେ ତାଙ୍କର ଅନ୍ୟ ପତ୍ନୀମାନଙ୍କୁ ସବୁ ଭୁଲିଗଲେ, 99,999,999 ରାଣୀକୁ ସବୁ ଭୁଲିଗଲେ, କେବଳ ସେଇ ରାଣୀ ଯେ ସେ ପୁତ୍ର ସନ୍ତାନ ଯାତ କରିଥିଲେ ତାଙ୍କ ପ୍ରତି ସ୍ନେହ କରି ତାଙ୍କର ସେ ପୁତ୍ର ସ୍ନେହରେ ରହିଗଲେ, ଅନ୍ୟମାନ ରାଣୀମାନଙ୍କୁ ଗଲେ ନାହିଁ। ତେଣୁ ସେ ରାଣୀମାନେ ଚିନ୍ତା କଲେ, କହିଲେ ଆମର ସ୍ୱାମୀ ଆମକୁ ତ ଭୁଲିଗଲେ। ତେଣୁ ସେ କ'ଣ କଲେ ନା, ସେ ପୁତ୍ରକୁ ଯାହାର ନାମ ରଖାହେଇଥିଲା ହର୍ଷ ଶୋକ, ସେ ପୁତ୍ରକୁ ବିଷ ପ୍ରଦାନ କରିଦେଲେ, ବିଷ ପ୍ରଦାନ କରି ଯେତେବେଳେ ମୃତ୍ୟୁବରଣ କରିଦେଲା ସେ ପିଲାଟି, ସେତେବେଳେ ରାଜା ବହୁତ କନ୍ଦନ କଲେ, ବହୁତ ଜୋରରେ କନ୍ଦନ କଲେ। ତେଣୁ ନାରଦ ଋଷି ଅଙ୍ଗିରା ଋଷି ଦୁଇ ଜଣ ଆସି ପହଞ୍ଚିଗଲେ ସେଠି। ତେଣୁ ଅଙ୍ଗିରା ଋଷି ଏବଂ ନାରଦ ଋଷି ଦେଖି ସେ ଚିହ୍ନି ପାରୁନାହାନ୍ତି, ଅଙ୍ଗିରା ଋଷି ଯିଏକି ତାଙ୍କୁ ସେ ପୁତ୍ର ପ୍ରଦାନ କରିଥିଲେ ତାଙ୍କୁ ସେ ଚିହ୍ନି ପାରୁନାହାନ୍ତି, ଏତେ ମନ ଦୁଃଖ ଏତେ ଶୋକରେ ସେ କନ୍ଦନ କରୁଛନ୍ତି। ତାପରେ ନାରଦ ମୁନି ସେ ପିଲାକୁ ପୁଣି ଜନ୍ମଦାନ ପୁଣି ଜନ୍ମ ଦେଇଦେଇଛନ୍ତି, ପୁଣି ଜୀବନଦାନ ଦେଇଛନ୍ତି। ତେଣୁ ତାଙ୍କ ମୁଖରୁ ସେ ଶିକ୍ଷା ପ୍ରାପ୍ତ ହେଲେ, ରାଜା ଚିତ୍ରକେତୁ ଶିକ୍ଷା ପ୍ରାପ୍ତ ହେଲେ। ତେଣୁ ସିଏ କହୁଛନ୍ତି, କିଏ ମୋର ପିତା, ମୁଁ କାହାର ସନ୍ତାନ, ଏଇଭଳି ଭାବରେ ମୋର ଅନେକ ଜନ ବିତି ଯାଇଛି। ଏଇଭଳି ଭାବରେ ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ ସେ ପ୍ରକୃତିସ୍ଥ ହେଲେ, ସେ ଶୋକରୁ ମୁକ୍ତ ହେଲେ। ତେଣୁ ନାରଦ ମୁନି ତାଙ୍କୁ ପୁଣି ଦେଲେ ମନ୍ତ୍ର ପ୍ରଦାନ କଲେ, କହିଲେ ଏଇ ମନ୍ତ୍ର ପ୍ରଦାନ କଲେ ତୁମେ ଖୁବ୍ 7 ଦିନ ଭିତରେ ତୁମେ ଭଗବାନ ଦର୍ଶନ କରିବ। ତେଣୁ ସେ ମନ୍ତ୍ର ଉଚ୍ଚାରଣ କରି ସେ ଭଗବାନ ଶଙ୍କର୍ଷଣଙ୍କର ଦର୍ଶନ ପ୍ରାପ୍ତ ହୋଇଛନ୍ତି, ତାଙ୍କଠାରୁ ସେ କୃପା ପ୍ରାପ୍ତ ହୋଇ ସିଦ୍ଧ ଦେହ ପ୍ରାପ୍ତ ହୋଇଛନ୍ତି, ଏବଂ ସିଦ୍ଧ ଦେହରେ ସେ ଗୋଟେ ସୁନ୍ଦର ବିମାନରେ ବସି, ସ୍ୱର୍ଣ୍ଣ ନିର୍ମିତ ବିମାନରେ ବସି ସେ ବିଭିନ୍ନ ଉନ୍ନତ ଲୋକରେ ସବୁ ଭ୍ରମଣ କରୁଛନ୍ତି। ତେଣୁ ଭ୍ରମଣ କରୁଥିବା ସମୟରେ କୈଳାସ ପର୍ବତରେ ଆସି ପହଞ୍ଚିଗଲେ, ଦେଖିଲେ ଆରେ ଇଏ କ'ଣ ହେଉଛି, ଏଠି ଏତେ ମୁନିଋଷିମାନେ ସବୁ ରହିଛନ୍ତି, ଏ ଶିବଜୀ ଇଏ ମଙ୍ଗଳମୟ, ଏ ମଙ୍ଗଳ ପ୍ରଦାନ କରନ୍ତି, ଏ ପୁଣି ଏଭଳି ଭାବରେ ଅମଙ୍ଗଳ ସ୍ଥିତିରେ ରହିଛନ୍ତି, ପତ୍ନୀଙ୍କୁ ନିଜ କୋଳରେ ବସେଇକି କଥା କହୁଛନ୍ତି ଭଗବାନ କଥା, ଷଷ୍ଠ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଦେଖି ସେ ତାଙ୍କୁ ଥଟ୍ଟା ପରିହାସ କଲେ, ଶିବଜୀ ହେଉଛନ୍ତି ତାଙ୍କର ଗୁରୁଭାଇ ହେବେ, କାରଣ ଶଙ୍କର୍ଷଣଙ୍କର ଭକ୍ତ ହେଉଛନ୍ତି ଶିବଜୀ, ଏବଂ ଇଏ ମଧ୍ୟ ଶଙ୍କର୍ଷଣଙ୍କର ଭକ୍ତ ଚିତ୍ରକେତୁ। ତେଣୁ ସେ ତାଙ୍କୁ ଦେଖି କହୁଛନ୍ତି, ଆରେ ଏସ ଲୋକଗୁରୁ ସାକ୍ଷାତ ଧର୍ମମ ଭକ୍ତା ଶରୀରଣାମ ଆସ୍ତେ ମୁଖ୍ୟ ସଭା ଏବଂ ସଭାୟାନ ଭାଇ ମିଥୁନୀ ଭୂୟ ବାର୍ଯ୍ୟ, ଇଏ ଲୋକଗୁରୁ, ଇଏ ଶିବଜୀ, ଇଏ ସମସ୍ତଙ୍କୁ ମଙ୍ଗଳ ପ୍ରଦାନ କରନ୍ତି, ଇଏ ପୁଣି ଏଭଳି ଭାବରେ ଅମଙ୍ଗଳ ସ୍ଥିତିରେ ରହିଛନ୍ତି, ଏସ ଲୋକଗୁରୁ ସାକ୍ଷାତ, ଇଏ ସାକ୍ଷାତ ଲୋକଗୁରୁ, ଲୋକଗୁରୁ ସମସ୍ତଙ୍କୁ ସେ ଜଗତଗୁରୁ, ସେ ବ୍ରହ୍ମା ଯେଭଳି ଭାବରେ ଜଗତଗୁରୁ, ସେ ମଧ୍ୟ ସେଇଭଳି ଭାବରେ ଜଗତଗୁରୁ। ଚାରି ଯେଉଁ ରହିଛି ଆମର ଚାରୋଟି ପରମ୍ପରା ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ, ରୁଦ୍ର ଗୋଟେ ପରମ୍ପରା ରହିଛି, ଗୁରୁ ସିଏ ଗୁରୁ ପରମ୍ପରା ଆସୁଛି ତାଙ୍କଠାରୁ, ଇଏ ଲୋକଗୁରୁ ସିଏ ସମସ୍ତଙ୍କୁ ଶିଷ୍ୟ କରିକି ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ପ୍ରକୃତ ଜ୍ଞାନ ଦେଉଛନ୍ତି, ଇଏ ଲୋକଗୁରୁ ସାକ୍ଷାତ, ପୁଣି ଧର୍ମ ବକ୍ତା ଶରୀର ନା ଏ ଧର୍ମ ବିଷୟରେ କହୁଛନ୍ତି, ଭଗବାନ କଥା ଜାଣନ୍ତି, ସେ ଧର୍ମ ତତ୍ତ୍ୱ ଏ ଜଣେ ମହାଜନ ମହାଜନ ଜଣେ ଗତବର୍ଷ ପନ୍ଥା ମହାଜନ ମାନେ ସବୁ ଭଗବାନଙ୍କ ତତ୍ତ୍ୱକୁ ଜାଣନ୍ତି। ତେଣୁ ଏହି ସ୍ଥିତିରେ ଥାଇକରି ମଧ୍ୟ ଆସ୍ତି ମୁଖ୍ୟ ସଭାୟନ ଭାଇ, ଏ ସଭାରେ ମଧ୍ୟ ବହୁତ ମୁନିଋଷିମାନେ ରହିଛନ୍ତି, ବହୁତ ମୁଖ୍ୟ ବ୍ୟକ୍ତିମାନେ ରହିଛନ୍ତି, ସାଧାରଣ କେହି ଲୋକ ନାହାନ୍ତି ଏଠି। କିନ୍ତୁ ମିଥୁନ ଭୂ ଭାର୍ଯ୍ୟା ମିଥୁନି ଭଳି ମାନେ କୋଳ ପତ୍ନୀରେ କୋଳ ପତ୍ନୀକୁ କୋଳରେ ଧରିକି ଭଗବାନ କଥା କହୁଛନ୍ତି। ତେଣୁ ହସିଦେଲେ ହସିଦେଲେ ଯେତେବେଳେ ସେତେବେଳେ ସେ ଉମାଦେବୀ ସେତେବେଳେ ସେ ତାଙ୍କର ଅଭିଶାପ ଦେଲେ ପାର୍ବତୀ ଉମା, ସେତେବେଳେ ସତୀ ନଥିଲେ, ସେ ପାର୍ବତୀ ଥିଲେ, ସତୀଦେବୀଙ୍କର ଇଏ ହେଇଯାଇଛି, ମୃତ୍ୟୁ ହେଇଯାଇଛି, ତାପରେ ସେ ପାର୍ବତୀ ହେଇକି ଆସିଛନ୍ତି। ତେଣୁ ପାର୍ବତୀ ଦେବୀଙ୍କ କଥା କୁହାଯାଉଛି, ପାର୍ବତୀ ଦେବୀ ସେ ଅଭିଶାପ ଦେଇଦେଲେ, ତମେ ଏତେ ଉନ୍ନତ ସ୍ଥିତିକୁ ଆସିଗଲାଣି, ଆମର ଏଇ ଯେଉଁ ଆଚାର ରହିଛି, ଏଇ ଯେଉଁ ବ୍ୟବହାର ରହିଛି, ଏ ବ୍ୟବହାରକୁ କେହି ଏଇଟାକୁ ପ୍ରତିରୋଧ କରିନାହାନ୍ତି, ଏଇଟାକୁ କେହି ଖରାପ ଭାବରେ ଗ୍ରହଣ କରିନାହାନ୍ତି, ତମେ କିନ୍ତୁ ଏତେ ଉନ୍ନତ ସ୍ଥିତିରେ ଗଲ ଯେ ବ୍ରହ୍ମା ଅନ୍ୟମାନେ ଯେଉଁ ମୁନି ଋଷିମାନେ ଚାରି କୁମାର ଏମାନେ ଯେଉଁକୁ କେଉଁଟାକୁ ଠିକ ଭାବରେ ମାନେ ଭୁଲ ବୋଲି ଗ୍ରହଣ କରିନାହାନ୍ତି, ତମେ ଏଇଟାକୁ କହିଲ ଭୁଲ ବୋଲି। ତେଣୁ ଅତ ପାପିୟ ସିଂ ଯୋନି ମାସୁରିଂ ଯାହା ହିଦୋର ମତେ ଯତ ଭୂୟ ମହତାଂ ନା କର୍ତ୍ତା ପୁତ୍ର କିଳି ବିଷମ, ଏ ପୁତ୍ର ଯଦିଓ ପାର୍ବତୀଙ୍କର ରୋଷ ହେଇଛି କିନ୍ତୁ ତଥାପି ସମସ୍ତେ ପ୍ରକୃତରେ ତାଙ୍କର ପୁତ୍ର, ଆମେ ସମସ୍ତେ ତାଙ୍କର ପୁତ୍ର, ଯେତେ ଜୀବ ଅଛନ୍ତି ସମସ୍ତେ ତାଙ୍କର ପୁତ୍ର। ଶିବ ହେଉଛନ୍ତି ପିତା, ପିତାହମସ୍ୟ ଜଗତୁ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମୁଙ୍କାର ରୁକ୍ସାମ ଦୁଦୁରେ ବଛ, ସେ ହେଉଛନ୍ତି ମାତା। ତେଣୁ ମାତୃଭାବ ଜାତ ହେଇଛି, ଯଦିଓ ଅଭିଶାପ ଦେଇଛନ୍ତି, କ୍ରୋଧ ପ୍ରକାଶ କରିଯାଇଛନ୍ତି, କିନ୍ତୁ ତଥାପି ସେଇ ମାତୃଭାବ ଜାତ ହେଇଛି। ଅତ ପାପୀ ଅଛି ଜୋନିଂ, ତମେ ଏତେ ଉନ୍ନତ ସ୍ଥିତିକୁ ଗଲଣି, ବ୍ରହ୍ମା ଯେଉଁଟାକୁ ଖରାପ ବୋଲି ଭାବୁନାହାନ୍ତି, ତମେ ଭାବିଦେଲ ଖରାପ ବୋଲି, ତେଣୁ ତମେ ଏଇ ପାପୀ ଜୋନିକୁ ପ୍ରାପ୍ତ ହୁଅ। ପାପୀ ଅଛି ଜୋନିଂ ମାସୁରିଂ ଯାହି ମା ଦୁର୍ମତେ, ହେ ଦୁର୍ମତେ ତମେ ଯଦିଓ ସୁମତି ଥିଲ, ତମର ବହୁତ ବୁଦ୍ଧି ଥିଲା, କିନ୍ତୁ ବର୍ତ୍ତମାନ ଦୁର୍ମତି ହେଇଗଲ, ତମେ ତମର ମତି ନିଚ ହେଇଗଲା, ତେଣୁ ତମେ ଏଇ ଆସୁରୀ ଜୋନି ପ୍ରାପ୍ତ ହୁଅ। ତେଣୁ ଯତ ଭୂୟ ମହତାନ ନ କର୍ତ୍ତା, ଯାହାଫଳରେ କି ତମେ ଆଉ ଏଭଳି ଭୁଲ କରିବ ନାହିଁ, ମହତ ବ୍ୟକ୍ତିମାନଙ୍କ ପ୍ରତି ମହତ ବ୍ୟକ୍ତିଙ୍କର ଆଚରଣ ତମେ ବୁଝିପାରିବ ନାହିଁ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ବୈଷ୍ଣବର ପ୍ରିୟା ମୁଦ୍ରା ବିଜ୍ଞାନ ନା ବୁଝାଏ, ବିଦ୍ୱାନ ବ୍ୟକ୍ତିମାନେ ବୈଷ୍ଣବର ପ୍ରିୟା ମୁଦ୍ରାକୁ ବୁଝିପାରିବେ ନାହିଁ। ତେଣୁ ତମେ ଆଉ ଏଭଳି ଭାବରେ ଭୁଲ କରିବ ନାହିଁ, ଏଇ ପାଶୁରୀ ଜନି ପ୍ରାପ୍ତ ହେଲେ ତମେ ଆଉ ଏଭଳି ଭୁଲ କରିବ ନାହିଁ। ତେଣୁ ପୁତ୍ର ବୋଲି କହିଛନ୍ତି, ପୁତ୍ର ହେ ପୁତ୍ର ତମେ ଏଇ ଯେଉଁ ଭୁଲ କଲ, ଏଇ ଭୁଲରୁ ତମେ ମୁକ୍ତ ହେବ, ଏଇ ଆସୁରୀ ଜନି ପ୍ରାପ୍ତ ହେଇକରି ଆଉ କିଳି ବିଷୟ ଆଉ ପାପ କରିବ ନାହିଁ ଭବିଷ୍ୟତରେ, ଏଇଭଳି ଭାବରେ କହିଛନ୍ତି। ତେଣୁ ତାପରେ ସେ ବୃତ୍ରାସୁରପରେ ଆସିଛନ୍ତି, ତେଣୁ ବୃତ୍ରାସୁର ଯିଏକି ଭଗବାନଙ୍କର ଯେହେତୁ ସେ ଭକ୍ତ ଥିଲେ, ଅଭିଶାପରେ ସେଇ ଆସୁରୀ ଜନି ପ୍ରାପ୍ତ ହେଲେ, ତେଣୁ ସେ ଭଗବାନଙ୍କର ବହୁତ ସ୍ତୁତି କରିଛନ୍ତି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କଲାବେଳେ ସେ ସ୍ତୁତି କରିଛନ୍ତି, ଚାରୋଟି ଶ୍ଳୋକରେ ଯେଉଁ ଭଗବାନଙ୍କ ସ୍ତୁତି କରିଛନ୍ତି ସେଇଟାକୁ ଭାଗବତଙ୍କର ମଧ୍ୟ କୁହାଯାଏ, ବହୁତ ଉନ୍ନତ ଶ୍ଳୋକ, ବହୁତ ମହାନ ଶ୍ଳୋକ, ଚାରୋଟି ଶ୍ଳୋକ ରହିଛି। ତେଣୁ ଏହିଭଳି ଭାବରେ ଶିବଜୀ ଭଗବାନଙ୍କର ଯେଉଁ ଗୁଣଗାନ କରୁଛନ୍ତି, ଏ ଗୁଣଗାନ କରି ସେ ଜାଣିପାରୁନାହାନ୍ତି, ବସନ ମଧ୍ୟ ଜାଣିପାରୁନି, ବସ୍ତ୍ର ପିନ୍ଧୁଛନ୍ତି କି ନାହିଁ ଜାଣିପାରୁନାହାନ୍ତି ଭଗବାନ ଶିବଜୀ, ସେ ମଙ୍ଗଳମୟ। ତେଣୁ ଏଇ ଯେଉଁ ରହିଛି ଯେ ମନ୍ୟୁ ମନୁ ମହିନସୋ ମହାନ ଶିବ ରୀତଧ୍ୱଜ, ତାଙ୍କୁ ରୀତଧ୍ୱଜ ବୋଲି କୁହାଯାଉଛି, ତାର ଅର୍ଥ କ'ଣ ମୁଁ ଜାଣିନି। ଉଗ୍ର ରେତା, ତାଙ୍କର ରେତ ସ୍ଖଳନ ହୁଏ ନାହିଁ, ଉଗ୍ର ରେତା ଏବଂ ଭବ, ଏ ଭୌତିକ ଜଗତରେ ସେ ସମସ୍ତଙ୍କୁ ଜନ୍ମ ଦେଉଛନ୍ତି, ଭବ କହିଲେ ଜନ୍ମ, ଜନ୍ମ ଯେଉଁ ହେଉଛି ଭଗବାନ ଶିବଜୀ ପ୍ରଦାନ କରୁଛନ୍ତି, ସେଥିପାଇଁ ସିଏ ହେଉଛନ୍ତି ଆମର ପିତା। ଭବ କାଳ, ସେ ହେଉଛନ୍ତି କାଳ, କାଳ ରୂପରେ ସେ ସମସ୍ତଙ୍କୁ ନଷ୍ଟ କରୁଛନ୍ତି, ସେ ହେଉଛନ୍ତି ସଂହାରକର୍ତ୍ତା, ଏ ମହାନ କାଳ। ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖୁଛନ୍ତି, ସେତେବେଳେ ପଚାରୁଛନ୍ତି ପ୍ରଭୁ ଆପଣ କିଏ, ତେଣୁ ଭଗବାନ କହୁଛନ୍ତି କାଳ ଅସ୍ମି ଲୋକକ୍ଷୟ ପ୍ରବୁଦ୍ଧ, ମୁଁ ଏଇ ମୁଁ କାଳ ରୂପରେ ସମସ୍ତଙ୍କୁ ନଷ୍ଟ କରିଦେଉଛି। ତେଣୁ ଏଇ ଯେଉଁ ନଷ୍ଟ ହେଉଛି ଭଗବାନ ଶିବଜୀ ସମସ୍ତଙ୍କୁ ଏ ସଂହାର କରୁଛନ୍ତି, ତେଣୁ ତାଙ୍କୁ କାଳ ବୋଲି କୁହାଯାଉଛି। ମହାକାଳ ଆମର ଉଜ୍ଜୟିନୀ ରହିଛି ସେ ମନ୍ଦିର, ମହାକାଳ ମନ୍ଦିର ନା ମହାକାଳେଶ୍ୱର, ଈଶ୍ୱର ସେ ନିୟନ୍ତ୍ରଣକାରୀ ମହାକାଳେଶ୍ୱର ମନ୍ଦିର ରହିଛି ସେଠି ଉଜ୍ଜୈନରେ, ଆମେ ଯାଇଥିଲୁ କିଛି ବର୍ଷ ତଳେ, ତେଣୁ ସେଠି ଆମେ ଦର୍ଶନ କରିଥିଲୁ ମହାକାଳେଶ୍ୱର, ତାଙ୍କୁ କାଳ ବୋଲି କୁହାଯାଉଛି, ଏବଂ ବାମଦେବ ଏବଂ ଧୃତବ୍ରତ। ବାମଦେବର ଅର୍ଥ କ'ଣ ଥିବ? ଧୃତବ୍ରତ କହିଲେ ସେ ଧୃତ ନିଶ୍ଚିତ ଭାବରେ ଏ ବ୍ରତ ସେ ଧାରଣ କରିଛନ୍ତି। ଧୃତବ୍ରତ ଆମେ ଯେଉଁ କହିଲେ ସେ ଶ୍ଳୋକଟି ଯେ ଭାଗବତ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଇଟା କୁହାଯାଇଛି। ଏବଂ ବ୍ରତ, ଇଏ ବ୍ରତ, ଏ ତାଙ୍କର ଧୃତ ବ୍ରତ, ଏଇ ବ୍ରତକୁ ସେ ଧାରଣ କରିଛନ୍ତି। କ'ଣ ନା ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି ସେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସବୁ ସମୟରେ ସେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଚିନ୍ତନରେ ସମୟ ତାଙ୍କର ଚାଲିଯାଉଛି। ତେଣୁ ଆଉ ଘର କରିବା ଏ କରିବା ଏସବୁ କଥା ଚିନ୍ତା କରୁନାହାନ୍ତି, ସେଇ ପର ସେଇ ବଟମୁଖରେ ରହି ସେ ଆଉ ଘର କରିବା ପାଇଁ ଚିନ୍ତା କରୁନାହାନ୍ତି। ସମୟ ଥିଲେ ସିନା ସେ ଦେବେ, ଲୋକକୁ ଡାକିବେ, କାମ କରିବେ, ଏସବୁ ଜିନିଷ ରହିଛି। ଆମର ବର୍ତ୍ତମାନ ପୁରୀରେ ଚାଲିଛି କାର୍ଯ୍ୟ ଚାଲିଛି, ଶିବଜୀଙ୍କର ଆଉ ସମୟ ନାହିଁ ଏସବୁ କାର୍ଯ୍ୟ କରିବା ପାଇଁ, ତେଣୁ ସେହି ବଟବୃକ୍ଷରେ ରହି ସେ ଭଗବାନ କଥାରେ ସମୟ ବିତେଇ ଦେଉଛନ୍ତି। ଏବଂ ପାର୍ବତୀ ମଧ୍ୟ ଦେଖିଲେ ଆଉ ତାଙ୍କୁ ତ କହିଲେ କିଛି ହେଉନି, ସେ ଘର କରିବେ ନାହିଁ, ତେଣୁ ସିଏ ମଧ୍ୟ ସେଇଠି ରହିଗଲେ, ସେ ଆଉ ଘର ପାଇଁ ଆଉ କହିଲେ ନାହିଁ। ଆମର ଜଣେ ମହାରାଜ କହୁଥିଲେ ଯେତେବେଳେ ତାଙ୍କର ପତ୍ନୀ ବହୁତ ଅନୁରୋଧ କଲେ, ପ୍ରଭୁ ଆପଣ ଗୋଟେ ଘରଟି କରନ୍ତୁ, ଅନ୍ତତଃ ପକ୍ଷେ ଆପଣଙ୍କର ଯେଉଁ ଭକ୍ତମାନେ ଅଛନ୍ତି ସେ ବିରାଟ ରାବଣ, ରାବଣର ଲଙ୍କା ପୁରୀ ଆପଣ ନିର୍ମାଣ କରିଦେଲେ, ସ୍ୱର୍ଣ୍ଣପୁରୀ ନିର୍ମାଣ କରିଦେଲେ, ଲଙ୍କା ସ୍ୱର୍ଣ୍ଣରେ ନିର୍ମିତ ହେଇଗଲା ଲଙ୍କା, ଆପଣ ଗୋଟେ ଖଣ୍ଡିଆ ଗୋଟେ କୁଡ଼ିଆଟେ କରିପାରିବେ ନାହିଁ? ତେଣୁ ଶିବ ତାଙ୍କର ପତ୍ନୀଙ୍କର ବହୁତ ଅନୁରୋଧରେ ସେ ଖଣ୍ଡେ ଘର କରିଥିଲେ, ବହୁତ ସୁନ୍ଦର ଘରଟେ କରିଥିଲେ। କହିଲେ ଠିକ୍ ଅଛି, ଗୋଟେ ଭଲ ଘରଟେ କରିବା, ତାଙ୍କ ସ୍ତ୍ରୀଙ୍କୁ ମନ ଖୁସି କରିବା ପାଇଁ ଗୋଟେ ଭଲ ଘରଟେ କରିଥିଲେ, କୋଠା ଘରଟେ କରିଥିଲେ। କିନ୍ତୁ ଜଣେ ଭକ୍ତ ଆସିଲା ଶିବଜୀଙ୍କ ପାଖରେ, ସେଠି ଯେଉଁ ବେଲପତ୍ର ଆଉ ଗଙ୍ଗା ଜଳ ଟିକେ ଦେଇକିରି ତାଙ୍କୁ ପ୍ରାର୍ଥନା କଲା, ହେ ପ୍ରଭୁ ମୋତେ ସେ ଘରଟି ଦେଉନାହାନ୍ତି। ଭଗବାନ କହିଲେ ଠିକ୍ ଅଛି ନିଅ। ତେଣୁ ତାପରେ ତ ଆଉ ଘର କରିବା କଥା ସେ ଚିନ୍ତା କଲେ ନାହିଁ। ତେଣୁ ସେହିଭଳି ଭାବରେ ସେହି କୈଳାସ କୈଳାସ ପର୍ବତରେ ସେ ବଟବୃକ୍ଷରେ ରହିକରି ଭଗବାନଙ୍କର ଲୀଳା ନାମ ଗୁଣ ଗାନ କରୁଛନ୍ତି। ତେଣୁ ଏହିଭଳି ଭାବରେ 11ଟି ନାମ ତାଙ୍କୁ ପ୍ରଦାନ କରାଗଲା, ବ୍ରହ୍ମା ପ୍ରଦାନ କଲେ, ଏବଂ 11ଟି ନାମ ସହିତ ଯୁକ୍ତ ହୋଇକି 11ଟି ପତ୍ନୀ ମଧ୍ୟ ପ୍ରଦାନ କଲେ, ଏବଂ ତାଙ୍କର ହୃଦୟ ସ୍ଥାନ ମଧ୍ୟ ପ୍ରଦାନ କରିଛନ୍ତି। ଆମେ ଗତକାଲି ଆଲୋଚନା କରିଥିଲେ, ମନ ହୃଦୟ ଇନ୍ଦ୍ରିୟ ଆକାଶ ଭୂମି ଜଳ ଅଗ୍ନି ବାୟୁ ଆଉ ସବୁ ଏହିସବୁ ସ୍ଥାନରେ ସେ ରହିବା ପାଇଁ ତାଙ୍କୁ ଦେଇ ସ୍ଥାନ ଦେଇଛନ୍ତି। ଏବଂ ତାପରେ ସେ ତାଙ୍କୁ କହିବେ, ହେ ରୁଦ୍ର ତୁମକୁ ବର୍ତ୍ତମାନ ତୁମେ ଶାନ୍ତ ହେଲ ତ, ତୁମେ ଆଉ କ୍ରନ୍ଦନ କର ନା, ତୁମର ସମସ୍ତ ମନସ୍କାମନା ମୁଁ ପୂରଣ କଲି, ତେଣୁ ବର୍ତ୍ତମାନ ମୋର ମନସ୍କାମନା ପୂରଣ କର। ନା ପ୍ରଭୁ କ'ଣ ଆପଣଙ୍କର ମନସ୍କାମନା? ନା ମୁଁ ଯେମିତି ତୁମକୁ ସୃଷ୍ଟି କଲି, ପ୍ରଜା ସୃଷ୍ଟି କଲି, ତୁମର ବଡ଼ ଭାଇ ଚାରି କୁମାର ମୋ କଥା ଶୁଣିଲେ ନାହିଁ, ସେଇଥିପାଇଁ ମୋର କ୍ରୋଧ ଜାତ ହେଲା, ସେଇଥିପାଇଁ ତୁମେ ମୋର ଭୂଯୁଗଳରୁ ଜାତ ହେଇଛ, ତୁମେ ମୋତେ ପ୍ରଜା ସୃଷ୍ଟି କର, ଅନ୍ତତଃ ତୁମ ବଡ଼ ଭାଇଙ୍କ ଭଳି ମନା କର ନା। ତୁମ ପତ୍ନୀ ମୁଁ ପ୍ରଦାନ କଲି, ସେ ତ ବିବାହ ହେଲେନି, ନହେଲେ ମୁଁ ତୁମ ପତ୍ନୀ ଦେଇଥାନ୍ତି। ତେଣୁ ଶିବଜୀ ତାପରେ ପ୍ରଜା ସୃଷ୍ଟି କରିବା ପାଇଁ ଆରମ୍ଭ କରିବେ। ଆସନ୍ତାକାଲି ଆମେ ଶ୍ରବଣ କରିବା କିଭଳି ପ୍ରଜା ସବୁ ସୃଷ୍ଟି କରୁଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବାନନ୍ଦ କି ଜୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।